ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ସାତଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ଜାରି ରହିଛି ମତଗ୍ରହଣ. ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରାୟ 40% ମତଦାନ. ଓଡ଼ିଶାରେ 6ଟି ସଂସଦୀୟ କ୍ଷେତ୍ର ଏବଂ 42ଟି ବିଧାନସଭା ଆସନ ଲାଗି ମତଦାନ ପ୍ରକ୍ରିୟା ଜାରି. ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଆସନ୍ତାକାଲି ହେବ ବିଧାନସଭା ନିର୍ବାଚନର ଭୋଟ୍ ଗଣତି. ଯୁକ୍ତରାଷ୍ଟ୍ର ଆମେରିକାର ପରାମର୍ଶରେ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତାବିତ ଅସ୍ତ୍ରବିରତିକୁ ଗ୍ରହଣ କରିବାକୁ କତାର ଏବଂ ଇଜିପ୍ଟର ହମାସର ରାଜନୈତିକ ନେତୃବୃନ୍ଦଙ୍କ ସହ ଆଲୋଚନା ଏବଂ ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ଦର ସିଲିଣ୍ଡର ପିଛା 69.50 ହ୍ରାସ. ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଜାରି ରହିଛି. ଏହି ପର୍ଯ୍ୟାୟରେ 7ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57ଟି ସଂସଦୀୟ କ୍ଷେତ୍ର ଲାଗି ମତଦାନ ହେଉଛି. ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି, ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଲୋକସଭା ଆସନ ଅନ୍ତର୍ଭୁକ୍ତ. 904 ଜଣ ପ୍ରାର୍ଥୀଙ୍କର ଆଜି ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରିତ ହେଉଛି. ଅପରାହ୍ନ ଗୋଟାଏ ସୁଦ୍ଧା ହିମାଚଳ ପ୍ରଦେଶରେ 49%, ଝାଡ଼ଖଣ୍ଡରେ 47%, ପଶ୍ଚିମବଙ୍ଗରେ 45%, ଉତ୍ତରପ୍ରଦେଶରେ 39%, ବିହାରରେ 36%, ପଞ୍ଜାବରେ 38%, ଚଣ୍ଡୀଗଡ଼ରେ 40% ଏବଂ ଓଡ଼ିଶାରେ ପାଖାପାଖି 38% ମତଦାନ ହୋଇଛି. ମୋଟାମୋଟି ଗୋଟାଏ ପର୍ଯ୍ୟନ୍ତ 40% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ରବିଶଙ୍କର ପ୍ରସାଦ, କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ, ମନୀଷ ତିୱାରୀ, ଆର୍ଜେଡିର ନେତା ନିଶା ଭାରତୀ ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ଅଛନ୍ତି. ଆଜିର ମତଗ୍ରହଣ ପରେ ଗତ ଏପ୍ରିଲ 19 ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନ ଋତୁ ସହ 486ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବ। ଆସନ୍ତା 4 ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ 6ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ ଚାଲିଛି। ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଏହି ପର୍ଯ୍ୟାୟରେ 99,61,057 ଜଣ ମତଦାତା 10,882 ଭୋଟ୍ ଗ୍ରହଣ କେନ୍ଦ୍ରରେ ମୋଟ 460 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ଲୋକସଭା ଆସନ ପାଇଁ 66 ଜଣ ଏବଂ ବିଧାନସଭା ଆସନ ପାଇଁ 394 ଜଣ ଅଛନ୍ତି। ଏହି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡ଼ିର ସୁଦାମ ମାରାଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ମଞ୍ଜୁଲତା ମଣ୍ଡଳ, ଅଂଶୁମାନ ମହାନ୍ତି ଏବଂ କଂଗ୍ରେସର ଶ୍ରୀକାନ୍ତ କୁମାର ଜେନା, ଜେଏମ୍ଏମ୍ର ଅଞ୍ଜନି ସୋରେନ୍ ପ୍ରମୁଖ ଅଛନ୍ତି। ସେହିଭଳି ଏହି ପର୍ଯ୍ୟାୟ ବିଧାନସଭା ଲାଗି ହେଉଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ସୁଭାଷିନୀ ଜେନା, ଅଶ୍ୱିନୀ ପାତ୍ର, ତୁଷାରକାନ୍ତି ବେହେରା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ରହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଭୋଟ୍ ଗ୍ରହଣରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ମତଦାତାଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ହେଲେ ସାଧାରଣ ଜନତାଙ୍କ ଯୋଗଦାନ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯୁବବର୍ଗ ଏବଂ ମହିଳା ମତଦାନ ପ୍ରକ୍ରିୟାରେ ଅଧିକ ସାମିଲ ହେଲେ ସେ ଆଶାବ୍ୟକ୍ତ କରିଛନ୍ତି। ଝାଡ଼ଖଣ୍ଡର ଗୋଡ୍ଡା, ଡୁମ୍କା ଏବଂ ରାଜମହଲ ନିର୍ବାଚନ କ୍ଷେତ୍ରଗୁଡ଼ିକର କେତେକ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଠାରେ ଅପରାହ୍ନ 5ଟା ପର୍ଯ୍ୟନ୍ତ ମତଗ୍ରହଣ କରାଯିବ। ଆମ ସମ୍ଭାଦଦାତା ଜଣାଇଛନ୍ତି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଓଡ଼ିଶାର ସ୍ୱନାମଧନ୍ୟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀଚରଣ କୁଅଁରଙ୍କର ଆଜି ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ ଚିକିିିତ ଥିଲେ। କେନ୍ଦୁଝରଗଡ଼ ପୌରପାଳିକା ପୁରୁଣା ସହରସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ 88 ବର୍ଷ ବୟସ ହୋଇଥିଲା। କାଠିକଣ୍ଡେଇ ନୃତ୍ୟ ପାଇଁ ତାଙ୍କୁ 2023 ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଏହା ସହିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏବଂ ଅନ୍ୟାନ୍ୟ ବହୁ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକାର ପରାମର୍ଶରେ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତାବିତ ଅସ୍ତ୍ରବିରତିକୁ ଗ୍ରହଣ କରିବାକୁ କାତାର ଏବଂ ଇଜିପ୍ଟ ହମାସର ରାଜନୈତିକ ନେତୃବୃନ୍ଦଙ୍କ ଉପରେ ଚାପ ପକାଉଛନ୍ତି। କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନି ଏବଂ ଇଜିପ୍ଟ ଗୋଇନ୍ଦା ବିଭାଗ ମୁଖ୍ୟ ମେଜର ଜେନେରାଲ୍ ଅବ୍ବାସ କାମେଲ ଗତ ରାତିରେ ହମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହାନିୟାଙ୍କୁ ସାକ୍ଷାତ କରିଥିଲେ। ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ର ପ୍ରସ୍ତାବକୁ ଗ୍ରହଣ କରିବାକୁ ସେମାନେ ଆଲୋଚନା କରିଛନ୍ତି। ଇସ୍ରାଏଲ୍ର ପ୍ରସ୍ତାବିତ ଅସ୍ତ୍ରବିରତି ଚୁକ୍ତିରେ ମହିଳା ଶିଶୁ ବୟସ୍କ ଏବଂ ଆହତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ରାଫାର ସମସ୍ତ ଜନବହୁଳ ଅଞ୍ଚଳରୁ ଇସ୍ରାଏଲ୍ ସେନାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ 6 ସପ୍ତାହ ପାଇଁ ଅସ୍ତ୍ରବିରତି ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଇସ୍ରାଏଲ୍ ଏବଂ ହମାସ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଝାମଣା କରିବେ ଏବଂ ଏହାର ନିଷ୍କର୍ଷ ଏକ ସ୍ଥାୟୀ ଅସ୍ତ୍ରବିରତି ହେବ ବୋଲି ଇସ୍ରାଏଲ୍ ପ୍ରସ୍ତାବରେ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଇସ୍ରାଏଲ୍ ଜେଲ୍ରେ ଥିବା 900 ପାଲେଷ୍ଟିନୀୟଙ୍କୁ ମଧ୍ୟ ମୁକ୍ତ କରାଯିବାର ପ୍ରସ୍ତାବ ରହିଛି। ତୃତୀୟ ପର୍ଯ୍ୟାୟରେ ଗାଜାର ପୁନଃନିର୍ମାଣ ଯୋଜନା ଏବଂ ଅବଶିଷ୍ଟ ବନ୍ଦୀଙ୍କୁ ମୁକ୍ତ କରିବାର ବ୍ୟବସ୍ଥା ମଧ୍ୟ ଏହି ପ୍ରସ୍ତାବରେ ରହିଛି। ସାମୁଆ ଆଜି ତା'ର 62ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତ ସାମୁଆକୁ ଶୁଭେଚ୍ଛା ଜଣାଇଛି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମୁଆ ସରକାର ଏବଂ ଲୋକମାନଙ୍କ ପ୍ରତି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହାଛଡ଼ା ଶ୍ରୀ ଜୟଶଙ୍କର ଦୁଇ ଦେଶ ମଧ୍ୟରେ ଶିକ୍ଷା, ଅର୍ଥନୈତିକ, ସାଂସ୍କୃତିକ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ନିମନ୍ତେ ସହଯୋଗ କାମନା କରିଛନ୍ତି। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ରେ ଆସନ୍ତାକାଲି ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ। ସକାଳ 6ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ। ଅରୁଣାଚଳ ପ୍ରଦେଶରେ ଭୋଟ୍ ଗଣତି ପାଇଁ 24ଟି କେନ୍ଦ୍ର ସ୍ଥାପନ କରାଯାଇଛି। 2000 ଉର୍ଦ୍ଧ୍ୱ ଅଧିକାରୀ ଭୋଟ୍ ଗଣତି କାର୍ଯ୍ୟରେ ନିୟୋଜିତ ହେବେ। ସୂଚନାଯୋଗ୍ୟ ଅରୁଣାଚଳ ପ୍ରଦେଶର 60ଟି ବିଧାନସଭା ଆସନ ମଧ୍ୟରୁ 10ଟିରେ ବିଜେପି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ସିକ୍କିମ୍ର 32ଟି ଏବଂ ଅରୁଣାଚଳ ପ୍ରଦେଶର ଅବଶିଷ୍ଟ ବିଧାନସଭା ଆସନ ପାଇଁ ଏପ୍ରିଲ୍ ମାସ 19 ତାରିଖରେ ମତଗ୍ରହଣ କରାଯାଇଥିଲା। ତୈଳ ବିପଣନ କମ୍ପାନୀଗୁଡ଼ିକ ବ୍ୟାବସାୟିକ ଏଲ୍ପିଜି ଦର ସିଲିଣ୍ଡର ପିଛା 69.50 ଟଙ୍କା ହ୍ରାସ କରିଛନ୍ତି। ଭାରତୀୟ ତୈଳ ନିଗମ ଲିମିଟେଡ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାସ୍ ସିଲିଣ୍ଡର ପିଛା ଖୁଚୁରା ଦର ଦିଲ୍ଲୀରେ 1676 ଟଙ୍କା ହୋଇଛି। ଏହି ବ୍ୟାବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ କୋଲକାତାରେ 72 ଟଙ୍କା, ମୁମ୍ବାଇରେ 69.50 ପଇସା ଏବଂ ଚେନ୍ନାଇରେ 17.50 ପଇସା ହ୍ରାସ ପାଇଛି। ଆଜିଠାରୁ ଏହି ଦର ଲାଗୁ ହୋଇଛି। ସେହିଭଳି ବେସାମରିକ ବିମାନ ଇନ୍ଧନର ଦର ମଧ୍ୟ 6.5% ହ୍ରାସ ପାଇଛି। ପୁନେର କଲ୍ୟାଣୀନଗର କାର୍ ଦୁର୍ଘଟଣା ମାମଲାରେ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ହେରଫେର ଅଭିଯୋଗରେ କଥିତ ନାବାଳକ ଚାଳକର ମା ଶିବାନୀ ଅଗ୍ରୱାଲଙ୍କୁ ପୁଲିସ୍ ଗିରଫ କରିଛି। ରକ୍ତ ନମୁନା ପରୀକ୍ଷା ରିପୋର୍ଟ ପରିବର୍ତ୍ତନ କରିବା ପାଇଁ ସଂଶ୍ଳିଷ୍ଟ ଡାକ୍ତରଙ୍କୁ ସେ ଅର୍ଥ ଦେଇଥିବାର ଅଭିଯୋଗ ରହିଛି। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପୁନେ ପରୀକ୍ଷାଗାରରେ କାର୍ଯ୍ୟରତ ଦୁଇଜଣ ମହିଳା ନର୍ସଙ୍କୁ କ୍ରାଇମ୍ବ୍ରାଞ୍ଚ ଏହି ମାମଲାରେ ପଚରାଉଚରା କରିଛି। ତେବେ ଏହି ରକ୍ତ ନମୁନା ପରୀକ୍ଷା ରିପୋର୍ଟ ହେରଫେର ମାମଲାରେ ଦୁଇଜଣ ଡାକ୍ତରଙ୍କ ସହ ଜଣେ ସହାୟକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନେପାଳର ବାଗମତୀ ପ୍ରଦେଶର ସୁନକୋଶୀ ନଦୀକୁ ସଫା କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ଯୋଗୁଁ ଜନଜୀବନ ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି ସେଠାରେ ଏଭଳି ଅଭିଯାନ ଆରମ୍ଭ କରାଯାଇଛି। ଆଜି ଏହି ସଫେଇ କାର୍ଯ୍ୟକ୍ରମରେ 134 ଜଣ ଅଂଶଗ୍ରହଣ କରିଥିଲେ। ନଦୀ ପ୍ରବାହିତ ଦେଶଗୁଡ଼ିକର ମଧୁର ଜଳ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଦୂଷଣର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରକଳ୍ପରେ 7ଟି ପୌରପାଳିକାର ଅତି କମ୍ରେ ଗୋଟିଏ ଲେଖାଏଁ ନଦୀ ସଫେଇ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ଅଧିନିୟମ 2021 ଅନୁଯାୟୀ ଭାରତ ଗତ ଜୁଲାଇ 1ରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଉତ୍ପାଦନ ଉପରେ ନିଷେଧାଦେଶ ଜାରି କରିଛି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ କୋନାସେନା ଜିଲ୍ଲାରେ ଆଜି ସକାଳେ ଝଡ଼ତୋଫାନ ଏବଂ ପ୍ରବଳ ବର୍ଷା ହୋଇଛି। ମନ୍ଦିର ସହର ଆନାବରମ୍, ପିତାପୁରମ୍ ଏବଂ ରାମଚନ୍ଦ୍ରପୁରମ୍ ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାରୁ ଜନଜୀବନ ଅତ୍ୟଧିକ ଗ୍ରୀଷ୍ମରୁ ତ୍ରାହି ପାଇଛନ୍ତି। ସାତଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ଜାରି ରହିଛି ମତଗ୍ରହଣ। ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରାୟ 40% ମତଦାନ। ଓଡ଼ିଶାରେ 6ଟି ସଂସଦୀୟ କ୍ଷେତ୍ର ଏବଂ 42ଟି ବିଧାନସଭା ଆସନ ଲାଗି ମତଦାନ ପ୍ରକ୍ରିୟା ଜାରି। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ରେ ଆସନ୍ତାକାଲି ହେବ ବିଧାନସଭା ନିର୍ବାଚନର ଭୋଟ୍ ଗଣତି। ଏବଂ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ଦର ସିଲିଣ୍ଡର ପିଛା 69.50 ହ୍ରାସ।